ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପ୍ରାଣୀ ସମ୍ପଦ ଆଉ ଦୁଗ୍ଧ ଉତ୍ପାଦନର ବିକାଶ ଲାଗି ଭୁବନେଶ୍ୱରନ ହେଲା ମୌସୁମୀ ବୈଠକ। ଏ ହେଲ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ବାବଦେ ଜନସଚେତନତା ସୃଷ୍ଟି କରବାର ଲାଗି ଆଇଷ୍ଠାନ ମୂଲ ହେଲା ସୁଭଦ୍ରା ସ୍ୱାଗତ ସପ୍ତାହ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡା ନିରୀକ୍ଷଣ ଲାଗି ତିଆର ହେଲା ଖାସ୍ ନୀତି ନିର୍ଘଣ୍ଟ। ଆଉ କଳାହାଣ୍ଡି ଭବାନୀପାଟଣାର ମାଣିକେଶ୍ୱରୀଙ୍କ ମନ୍ଦିର ଲାଗି ହେଲା ନବାନ୍ନ। ରାଇଜେ ପହିଲା ଥର ଲାଗି ଭୁବନେଶ୍ୱର ଲୋକସେବା ଭବନର ପ୍ରାଣୀ ସମ୍ପଦ ଆଉ ଦୁଗ୍ଧ ଉତ୍ପାଦନର ବିକାଶ ଲାଗି ଆଜି ମୌସୁମୀ ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ହେଲ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍। ଇତାର ସହିତ କଟକ ନରାଜର ତାଲଗଡ଼ନ ନୂଆକରି ସ୍ଥାନାନ୍ତରିତ ହୋଇଥିବାର କେନ୍ଦ୍ରୀୟ କୁକୁଟ ବିକାଶ ସଂଗଠନ ୟୁନିଟ୍ର ଉଦ୍ଘାଟନ କରିଛନ୍। ଭୁବନେଶ୍ୱରରୁ ମୂଲ ହେବାରକେ ଥିବାର ଓମ୍ଫେଡ୍ ଭେଣ୍ଡିଂ ମେସିନ୍ର ଭିଲ୍ ଶୁଭାରମ୍ଭ ହୋଇଛି। ଏହି ମେସିନ୍ ଡିଜିଟାଲ୍ ପେମେଣ୍ଟ ଜରିଆ ଗ୍ରାହକ ଓମ୍ଫେଡ୍ର ସବୁ ଦର ପାଇପାରିବେ। ପହିଲା କ୍ଷେପେ ଭୁବନେଶ୍ୱର ଜନପଥନ ଇଟା ମୂଲ ହେବା। ଇତା ଋତୁରୁ ଭୁବନେଶ୍ୱର ଭିନ୍ ଭିନ୍ ଜାଗାନ ଭେଣ୍ଡିଂ ମେସିନ୍ ସ୍ଥାପନା କରାଯିବା। ଏ କାର୍ଯ୍ୟକ୍ରମଟି ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ଆଉ ଓମ୍ଫେଡ୍ ଭିତରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ଚୁକ୍ତି ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମଟି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏସ୍ପି ସିଂହ ବାଘେଲ, ଜର୍ଜ କୁରିଏନ୍, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହିତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଇଲାକାର ବିଭାଗୀୟ ମନ୍ତ୍ରୀ ଆଉ ସଚିବମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କର ପଶୁପାଳନ ଆଉ ଦୁଗ୍ଧ ଉତ୍ପାଦନ ସଚିବ ଅଳକା ଉପାଧ୍ୟାୟଙ୍କର ଅଧ୍ୟକ୍ଷତାଟି ଭୁବନେଶ୍ୱରର ମନ୍ତ୍ରଣାଳୟର ଆଞ୍ଚଳିକ ସମୀକ୍ଷା ବୈଠକ ହୋଇଯାଇଛି। ଏହି ବୈଠକଟି ଓଡ଼ିଶା ସହିତ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆର୍ ମେଘାଳୟର ପଶୁପାଳନ ଆର୍ ଦୁଗ୍ଧ ବିଭାଗର ସଚିବ ଆର୍ ଯୋଜନା କାର୍ଯ୍ୟକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଯୋଜନାମାନଙ୍କର ଅଗ୍ରଗତି ଆର୍ ଭିନ୍ ଭିନ୍ କାର୍ଯ୍ୟକ୍ରମ ବାବଦେ ବୈଠକଟି ଆଲୋଚନା ହୋଇଥିଲା। ରାଜ୍ୟ ଚାରା ଅଭାବ ଆଉ ଜଳବାୟୁ ପରିବର୍ତ୍ତନକେ ନଜରଥି ରଖିକରି ଅତ୍କା ଉତ୍ପାଦନକ୍ଷମ ଗାଈ ସଂଖ୍ୟା ବଢ଼ାବାରକେ ସଚିବ ଶ୍ରୀମତୀ ଉପାଧ୍ୟାୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଦୁଗ୍ଧ ସଂଗ୍ରହ, ଥଣ୍ଡା କରବାର ପ୍ରକ୍ରିୟାକରଣ ଆଉ ଏନ୍ପିଡିଡି ଯୋଜନା ଅଧୀନତି ସୃଷ୍ଟି ହୋଇଥିବାର ଭିଭିଭୂମିର ବ୍ୟବହାର ଆବଶ୍ୟକତା ଉପରେ ସେ ଜୋର୍ ଦେଇଛନ୍। ଇତାର ସହିତ ଜାତୀୟ ପଶୁ ସମ୍ପଦ ମିଶନର ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ ଅଧୀନତି ପ୍ରଜନନ ଫାର୍ମ ପ୍ରତିଷ୍ଠା ଲାଗି ରାଜ୍ୟମାନଙ୍କର ଉଦ୍ୟମକୁ ଏହି ବୈଠକଟି ସ୍ୱୀକୃତି ଦିଆଯାଇଛି। ସୁଭଦ୍ରା ଯୋଜନା ଉପରେ ଜନସଚେତନତା ସୃଷ୍ଟି କରବାର ଲାଗି ଆଜିଠାନୁ ହପ୍ତେ ତକ ରାଜ୍ୟର ଫି ବ୍ଲକ ଆଉ ଗ୍ରାମ ପଞ୍ଚାୟତମାନଙ୍କେ ସୁଭଦ୍ରା ସ୍ୱାଗତ ସପ୍ତାହ ମୂଲ ହୋଇଛି। ଏହି କାର୍ଯ୍ୟକ୍ରମଟି ବ୍ଲକ ସ୍ତରର ସବୁ ଅଧିକାରୀଙ୍କ ସହିତ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ଏସ୍ଏସ୍ଜି ସଦସ୍ୟ ଆଉ ଆଶାକର୍ମୀମାନେ ଗାଁ ଗାଁ ସଭା କରିକରି ଲୋକଙ୍କୁ ସୁଭଦ୍ରା ଯୋଜନା ବାବଦେ ସଚେତନ କରୁଛନ୍। ଇତାର ସହିତ ଘରେ ଘରେ ସୁଭଦ୍ରା ବିଷୟ ଉପରେ ରାଜ୍ୟର ଭିନ୍ ଭିନ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭିତରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ରଙ୍ଗୋଲି ଆର୍ ଫଟୋଗ୍ରାଫି ପ୍ରତିଯୋଗିତା କରାଯାଉଛି। ସେନ୍ତା ଫି ଗ୍ରାମ ପଞ୍ଚାୟତ ପଥପ୍ରାନ୍ତ ନାଟକ ସହିତ ଚିତ୍ରାଙ୍କନ କ୍ୱିଜ୍ ବାଗିର ପ୍ରତିଯୋଗିତା ଆୟୋଜନ ହେବା। ସବୁ ଇଲାକାର ସଫଳ ମହିଳାମାନଙ୍କୁ ସୁଭଦ୍ରା ଅପା ଆଖ୍ୟା ଦିଆଯିବାର ସହିତ ସେମାନଙ୍କର କାହାଣୀ ମୋ ସୁଭଦ୍ରା କାହାଣୀ ଭାବେ ପ୍ରତିଷ୍ଠିତ କରାଯିବାରକେ ସରକାର ନିଷ୍ପତ୍ତି ନେଇଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଏ ସଞ୍ଜବେଲ ତକ ରାଜ୍ୟର 45 ଲକ୍ଷ ମହିଳା ସୁଭଦ୍ରା ଯୋଜନାଟି ପଞ୍ଜିକରଣ କରିଛନ୍। ରାଜ୍ୟ ସରକାରଙ୍କର ହସ୍ତତନ୍ତ ବୟନ ଆଉ ହସ୍ତଶିଳ୍ପ ବିଭାଗ ଆର୍ କେନ୍ଦ୍ର ବସ୍ତ୍ର ମନ୍ତ୍ରଣାଳୟର ମିଳିତ ସହଯୋଗଟି ଭୁବନେଶ୍ୱରର ପରିଧାନ ଉଷ୍ମାୟନ କେନ୍ଦ୍ର ଆଜି ଉଦ୍ଘାଟିତ ହୋଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଇତାର ଉଦ୍ଘାଟନ କରିକରି କହିଛନ୍ତି ବେକାର ଜୁଆନ ପିଲାଟୁକେଲମାନଙ୍କୁ ରୋଜଗାର ଯୋଗାଇ ଦେବା ସହିତ ଏହି କେନ୍ଦ୍ର ପୋଷାକ ଉତ୍ପାଦନ କ୍ଷେତ୍ରଟି ନୂଆ ଅଧ୍ୟାୟ ସୃଷ୍ଟି କରବା ବୋଲି ମନ୍ତ୍ରୀ କହିଛନ୍। ଏହି ଅବସରରେ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ଉପସ୍ଥିତ ଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଯୁବ ଉଦ୍ୟୋଗୀମାନଙ୍କୁ ଆବଶ୍ୟକୀୟ ସମ୍ବଳ, ଭିତ୍ତିଭୂମି, ପୋଷାକ ଉତ୍ପାଦନ ଲାଗି ସିଲେଇ ମେସିନ, ପ୍ୟାକେଜିଂ ମେସିନ୍ ଯୋଗାଇ ଦିଆଯାଇଛି। ରାଜ୍ୟର 3 ଜଣ ଉଦ୍ୟୋଗୀଙ୍କୁ ପୋଷାକ ଉତ୍ପାଦନ ଲାଗି 45,000 ବର୍ଗଫୁଟ ଇଲାକାନ କେନ୍ଦ୍ର କରବାରକେ ଅନୁମତି ଦିଆଯାଇଛି। ଏହି କେନ୍ଦ୍ର ହେଲେ 600 ଜଣ ନିଯୁକ୍ତି ପାଇବେ। ଭୁବନେଶ୍ୱର ନିର୍ମାଣ ସୌଧ ସମ୍ମିଳନୀ କକ୍ଷନ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାଟି ବିଭାଗର ଗୋଟିଏ ସମନ୍ୱୟ ବୈଠକ ହୋଇଯାଇଛି। ରାଜ୍ୟ ପାର୍ବଣ ଋତୁ ମୂଲ ହେବାରକେ ଯାଉଛି, ଏତାକେ ନଜରଥି ରଖିକରି ଭୁବନେଶ୍ୱର ମହାନଗର ନିଗମ ଆଉ କଟକ ମହାନଗର ନିଗମ ଅଧୀନତି ପୂର୍ତ୍ତ ବିଭାଗର ସବୁ ରାସ୍ତା 5 ଅକ୍ଟୋବର ତକ ମରାମତି କାମ ସାରବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ପୁରୁଣା ଅବକାରୀ ନୀତିକେ ସଂଶୋଧନ କରିଛନ୍। ପୁରୀ ବେଳାଭୂମିନ ବିଚ୍ ସାକ୍ସ ମଦ ଦୋକାନ ଖୋଲା ନାଇଯାଏ ବୋଲି ଅବକାରୀ ବିଭାଗ ତରଫ ଗୋଟିଏ ବିଜ୍ଞପ୍ତି କୁହାଯାଇଛି। ସାମାଜିକ ଧାର୍ମିକ ଆଉ ସାଂସ୍କୃତିକ ଦିଗକେ ନଜରଥି ରଖିକରି ଏହି ନିଷ୍ପତ୍ତି ନିଆଯାଇଛି। ଧାର୍ମିକ ଅନୁଷ୍ଠାନର 5 କିଲୋମିଟର ଭିତରେ ମଦ ଦୋକାନ ନାଇ ଖୋଲାଯାଏ ବୋଲି ବିଜ୍ଞପ୍ତି ସ୍ୱଷ୍ଟ କରାଯାଇଛି। ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ତରଫ ଆଇବା 18 ତାରିଖ ଦିନ ହେବାରକେ ଥିବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନିରୀକ୍ଷଣ ଲାଗି ନୀତି ନିର୍ଘଣ୍ଟ ତିଆରି କରାଯାଇଛି। ଏଏସ୍ଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱଥି ନିରୀକ୍ଷଣ ଆର୍ ବୈଷୟିକ ଯାଞ୍ଚ ହେବା। ଏଥିଲାଗି 18 ତାରିଖ ବୁଧବାର ଦିନ ଦୁଇପହର 1 ବଜେନୁ ନିରୀକ୍ଷଣ କାମ ଶେଷ ହେବାର ତକ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ପଟେ 22 ପାହାଚ ଦେଇକରି ଆନନ୍ଦ ବଜାରନୁ ମହାପ୍ରସାଦ ଘିନିପାରିବେ। ଇନ ଜନେଇ ଦିଆଯାଇପାରେ ଯେ ଆଘନୁ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାର ସବୁ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର କରାଯାଇଛି। କଲାହାଣ୍ଡି ଭବାନୀପାଟଣାର ବାଣିକେଶ୍ୱରୀଙ୍କ ମନ୍ଦିର ଆଜି ନୂଆ ଲଗାଯାଇଛି। ସକାଳର 8:20ରୁ 9:40 ଭିତରେ ମା'ଙ୍କର ପାଖେ ନୂଆ ଲଗାଯାଇଥିଲା। ଇତା ଋତୁରୁ 10 ବଜେନୁ 12:40 ଭିତରେ ଧାରିଜ ହୋଇଥିବା ଲଗନ ଅନୁସାରେ ସାଧାରଣ ଲୋକେ ନୂଆ ଖାଇଥିଲେ। ଏଥିଲାଗି ଆଜି ସକାଳୁ ମାଣିକେଶ୍ୱରୀ ପୀଠନ ଭକ୍ତଙ୍କର ଭିଡ଼ ଦେଖିବାରକେ ମିଳିଥିଲା। ଇନ ଜନେଇ ଦିଆଯାଇପାରେ ଯେ ସାରା ପଶ୍ଚିମ ଓଡ଼ିଶାନ ଭୁଦୋ ମାସର ପଞ୍ଚମୀ ତିଥିନ ନୂଆଖାଇ ପାଳିତ ହୋଇଥିବା ବେଳେ କଲାହାଣ୍ଡି ଜିଲ୍ଲାନ 4ଟା ଖେପେ ନୂଆଖାଇ ହୋଇଥିସି। ମାଣିକେଶ୍ୱରୀଙ୍କ ପୀଠ କି ଗଡ଼ଜାତ ଅଞ୍ଚଳନ ଆଜି 10ମୀ ତିଥିନ 3 ନମ୍ବର ଖେପ ନୂଆଖାଇ ପାଳିତ ହେଉଛି। ନୂଆପଡ଼ା ଜିଲ୍ଲାର ସୁଭଦ୍ରା ଯୋଜନାର ଅନ୍ଲାଇନ୍ କାର୍ଯ୍ୟକାରିତା ନେଇକରି ଜିଲ୍ଲାପାଳ ମଧୁସୂଦନ ଦାସ ଜନସେବା କେନ୍ଦ୍ରମାନଙ୍କେ ଅନୁଧ୍ୟାନ କରିଛନ୍। ଇ ସମୟଥି ଜିଲ୍ଲାପାଳ ମାହାଲିଆ ଅନ୍ଲାଇନ୍ କରବାରକେ ନିର୍ଦ୍ଦେଶ ଦେଇଥିବା ବେଳେ ଏ କ୍ଷେତ୍ରନ କିଛି ବ୍ୟତିକ୍ରମ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇ ବଛର ଯୁକ୍ତ 2 ପରୀକ୍ଷା ଲାଗି ଆଇବା 18 ତାରିଖନୁ ଫର୍ମ ପୂରଣ ମୂଲ ହେବା। ଛାତ୍ରଛାତ୍ରୀମାନେ ଅକ୍ଟୋବର 1 ତାରିଖ ତକ ଫର୍ମ ପୂରଣ କରିପାରିବେ। ଏ ସମୟ ଭିତରେ କେନ୍ସି ଜରିମାନା ଦେବାରକେ ନାଇଁ ପଡ଼େ। ସେନ୍ତା ଅକ୍ଟୋବର 4-14 ତାରିଖ ଭିତରେ 200 ଟଙ୍କା ଜରିମାନା ଦେଇକରି ଫର୍ମ ପୂରଣ କରିପାରିବେ। କେନ୍ଦ୍ର ସରକାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରଥି ଉତ୍କର୍ଷ ଲାଗି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର 2025 ଲାଗି ନାମାଙ୍କନ ଆମନ୍ତ୍ରଣ କରିଛନ୍। ଏଥିଲାଗି ଯେନ୍ କେନ୍ସି ବ୍ୟକ୍ତି କି ସଂସ୍ଥା ଆବେଦନ କରିପାରିବେ। ଏହି ପୁରସ୍କାର ଲାଗି ଇ ମାସ 30 ତାରିଖ ତକ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଆଇବା ଜାନୁଆରୀ 23 ତାରିଖ ଦିନ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ଅବସରରେ ଏହି ପୁରସ୍କାର ଘୋଷଣା କରାଯିବା। ବୌଦ୍ଧ ଜିଲ୍ଲାର ଖରିଫ ଋତୁଥି ବୃହତ ଉଠା ଜଲସେଚନ ପ୍ରକଳ୍ପ ଇଲାକାନ ଅଣଧାନ ଫସଲ କରବାର ଲାଗି ଜନସଚେତନତା ମୂଲ ହୋଇଛି। ଏହି ଅବସରରେ ଗୋଟିଏ କୃଷକ ରଥ ଜିଲ୍ଲାର ସବୁ ପଞ୍ଚାୟତ ବୁଲିକରି ଲୋକ ଫସଲ ବିବିଧକରଣ ଯୋଜନା ବାବଦେ ସଚେତନ କରବା। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କୃଷକ ସଚେତନତା ରଥକେ ପତକା ଦେଖାଇକରି ଶୁଭାରମ୍ଭ କରିଥିଲେ। ବୌଦ୍ଧ ଜିଲ୍ଲାର 25 ଆଉ 26 ତାରିଖ ଦିନ ବୌଦ୍ଧ ଟାଉନ୍ ହଲ୍ ଆଉ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ନିଯୁକ୍ତି ମେଳା ହେବା। ଏ ବାବଦେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାଥି ଜିଲ୍ଲା ଦକ୍ଷତା ବିକାଶ କମିଟିର ଗୋଟିଏ ବୈଠକ ହୋଇଯାଇଛି। ନିଯୁକ୍ତି ମେଳା କେନ୍ତା ସଫଳତାର ସହିତ ସର୍ବା ସେ ବାବଦେ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାର କୀଟନାଶକ ଉପଚାରିତା ମଶାରୀ LLIN ବଣ୍ଟନ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏଥି ଅଧ୍ୟକ୍ଷତା କରିକରି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମହାନଦୀର ଉପରମୁଡ଼େ ଜବର ବର୍ଷା ହେବାନୁ ହୀରାକୁଦ ଡ୍ୟାମ୍ନୁ ଆଜି ସଞ୍ଜବେଳର 6 ବଜେ 16ଟା ସ୍ୱିସ୍ ଗେଟ୍ ଦେଇକରି ହାରାହାରି 3,01,711 କ୍ୟୁସେକ୍ ପାଣି ଛଡ଼ାଯାଉଛି। ଏ ସମୟଥି ସମାନ ପରିମାଣ ପାଣି ଡ୍ୟାମ୍କେ ଆସୁଛି। ଡ୍ୟାମ୍ର ଜଳସ୍ତର 628.43 ଫୁଟ ରହିଥିବାର ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଆର୍ ଇତାର ଆଖପାଖର ଇଲାକାନ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ଜବର ବର୍ଷା ହେବାର ସମ୍ଭାବନା ରହିଛି। ଆଇବାକାଲ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଧୁକାଦନ୍ଦି ସହିତ ବର୍ଷା ହୋଇପାରେ। ଏଥିଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରାଣୀ ସମ୍ପଦ ଆଉ ଦୁଗ୍ଧ ଉତ୍ପାଦନର ବିକାଶ ଲାଗି ଭୁବନେଶ୍ୱରନ ହେଲା ମୌସୁମୀ ବୈଠକ। ଏ ହେଲ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ବାବଦେ ଜନସଚେତନତା ସୃଷ୍ଟି କରିବାର ଲାଗି ଆଇଷ୍ଠାନୁ ମୂଲ ହେଲା ସୁଭଦ୍ରା ସ୍ୱାଗତ ସପ୍ତାହ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡା ନିରୀକ୍ଷଣ ଲାଗି ତିଆରି ହେଲା ଖାସ୍ ନୀତି ନିର୍ଘଣ୍ଟ। ଆଉ କଳାହାଣ୍ଡି ଭବାନୀପାଟଣାର ମାଣିକେଶ୍ୱରୀଙ୍କ ମନ୍ଦିର ଲାଗି ହେଲା ନବାନ୍ନ। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।